ଯିଓସୁଅ 21 ପର୍ବ ଏ ଉତ୍ତାରେ ଲେବୀୟମାନଙ୍କର ପିତୃଗୃହର ପ୍ରଧାନମାନେ ଇଲିଆସର ଯାଜକ ଓ ନୁନର ପୁତ୍ର ଯିଓସୁଅ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶ ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ, ଆଉ ସେମାନେ କିଣାଳ ଦେଶସ୍ଥ ସିଲୋ ନିକଟରେ ସେମାନଙ୍କୁ କହିଲେ, ଆମ୍ଭ ନିମନ୍ତେ ବସତି ନଗର ଓ ପଶୁଗଣ ନିମନ୍ତେ ତହିଁର ତଳଭୂମି ଦେବା ପାଇଁ ସଦାପ୍ରଭୁ ମୋଷାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ। ତହିଁର ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ଏହି ନଗର ଓ ତହିଁର ତଳଭୂମି ଦେଲେ। ତେଣୁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା। ଲେବୀୟମାନଙ୍କ ମଧ୍ୟରୁ ହାରଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଜିହୁଦା ବଂଶ ଓ ସିମିଓନ ବଂଶ ଓ ବିନ୍ୟାମିନ ବଂଶରୁ 13 ନଗର ପାଇଲେ। ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ୱାରା ଇଫ୍ରିୟମ ବଂଶର ସମସ୍ତ ବଂଶରୁ ଓ ଦାନ ବଂଶ ଓ ମନସିର ଅର୍ଦ୍ଧବଂଶରୁ 10 ନଗର ପାଇଲେ। ପୁଣି ଗୋର୍ସେନ ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଇସାଖର ବଂଶର ସମସ୍ତ ବଂଶରୁ ଓ ଆସେର ବଂଶ ଓ ନପ୍ତାଲି ବଂଶ ଓ ବାସନସ୍ଥ ମନସିର ଅର୍ଦ୍ଧବଂଶରୁ 13 ନଗର ପାଇଲେ। ଆଉ ମରାରୀ ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ ବଂଶ ଓ ଗାଦ ବଂଶ ଓ ସବ୍ଲୁନ୍ ବଂଶରୁ 12 ନଗର ପାଇଲେ। ଏହି ରୂପେ ଇସ୍ରାଏଲ ସନ୍ତାନଗଣ ମୋଷାଙ୍କ ଦ୍ୱାରା ସଦାପ୍ରଭୁ ଯେ ରୂପେ ଆଜ୍ଞା ଦେଇଥିଲେ ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ। ଆହୁରି ସେମାନେ ଯିହୁଦା ସନ୍ତାନଗଣର ବଂଶରୁ ଓ ସିମିଓନ ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ। ଏଠାରେ ସେସବୁର ନାମ ଲିଖିତ ଅଛି। ସେସବୁ ନଗର ଲେବି ସନ୍ତାନ କହାତ ବଂଶୀୟ ହାରଣ ସନ୍ତାନମାନଙ୍କର ହେଲା, କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା। ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରିୟଥବ ତହିଁ ଚତୁର୍ଦ୍ଦିଗସ୍ଥିତ ତଳଭୂମି ଦେଲେ। ଏହାକୁ ହିବ୍ରୋନ୍ କହନ୍ତି। ଅର୍ବ ଅନାକର ପିତା ଥିଲା। ମାତ୍ର ସେହି ନଗର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଜିଫୁନିର ପୁତ୍ର କାଲେବ୍କୁ ଦେଲେ। ପୁଣି ହାରଣ ଯାଜକଙ୍କର ସନ୍ତାନଗଣକୁ ସେମାନେ ନରହତ୍ୟାକାରୀର ଆଶ୍ରୟ ନଗର ହିବ୍ରୋନ୍ ଓ ତହିଁ ତଳଭୂମି ଲିବ୍ନା ଓ ତହିଁ ତଳଭୂମି ଜତିର୍ ଓ ତହିଁ ତଳଭୂମି ଇଷ୍ଟମୟ ଓ ତହିଁ ତଳଭୂମି ଲାହୋନ୍ ଓ ତହିଁ ତଳଭୂମି ଦବିର୍ ତହିଁ ତଳଭୂମି ଏନ୍ ଓ ତହିଁ ତଳଭୂମି ଜୁଟା ଓ ତହିଁ ତଳଭୂମି ବେତ୍ସେସମ୍ ଓ ତହିଁ ତଳଭୂମି ଏହି ଦୁଇ ବଂଶରୁ ଏହି 9 ନଗର ଦେଲେ। ପୁଣି ବିନ୍ୟାମିନ୍ ବଂଶରୁ ଗିବିୟନ୍ ଓ ତହିଁ ତଳଭୂମି ଗେବା ଓ ତହିଁ ତଳଭୂମି ଅନାଥତ୍ ଓ ତହିଁ ତଳଭୂମି ଅଲମୋନ୍ ଓ ତହିଁ ତଳିଭୂମି 4 ନଗର। ହାରଣଙ୍କର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳିଭୂମି ସମେତ 13 ନଗର ହେଲା। ଆଉ କହାତର ଅବଶିଷ୍ଟ ସନ୍ତାନଗଣ ଅର୍ଥାତ୍ କହାତ ସନ୍ତାନ ଲେବୀୟମାନଙ୍କର ବଂଶ ସମୂହ ଇଫ୍ରିୟମ ବଂଶରୁ ଆପଣାମାନଙ୍କର ନଗର ବାଣ୍ଟ ପାଇଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ ଇଫ୍ରିୟମ ପର୍ବତମୟ ଦେଶାନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ସିକ୍କିମ୍ ଓ ତହିଁ ତଳିଭୂମି ଗେସର୍ ଓ ତହିଁ ତଳିଭୂମି କିପ୍ସିଏମ୍ ଓ ତହିଁ ତଳିଭୂମି ବେଥ ହାରଣ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ପୁଣି ଦାନବଂଶରୁ ଇଲତ୍କିକ୍ ଓ ତହିଁ ତଳିଭୂମି ଗିଦ୍ଥୋନ୍ ଓ ତହିଁ ତଳିଭୂମି ଅୟାଲୋନ୍ ଓ ତହିଁ ତଳିଭୂମି ଗାଥିଲିଲୋମୋନ୍ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ଆଉ ମନସିର ଅର୍ଦ୍ଧବଂଶରୁ ତାନକ୍ ଓ ତହିଁ ତଳିଭୂମି ଗାର୍ଥ୍ରିର୍ମୋନ୍ ଓ ତହିଁ ତଳିଭୂମି ଏହି 2 ନଗର ଦେଲେ। କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳିଭୂମି ସମେତ 10 ନଗର ହେଲା। ପୁଣି ସେମାନେ ଲେବି ବଂଶୀୟ ଗାର୍ସନ୍ ସନ୍ତାନମାନଙ୍କୁ ମନସିର ଅର୍ଦ୍ଧବଂଶରୁ ବାସନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍ ଓ ତହିଁ ତଳିଭୂମି ବିଷ୍ଟାରା ଓ ତହିଁ ତଳିଭୂମି ଏହି 2 ନଗର ଦେଲେ। ପୁଣି ଇସାକର ବଂଶରୁ କିସିଓନ୍ ତହିଁ ତଳିଭୂମି ଦାବଦ୍ରତ୍ ଓ ତହିଁ ତଳିଭୂମି ଜିମୁତ ଓ ତହିଁ ତଳିଭୂମି ଏନ୍ ଗନ୍ନିମ୍ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ଆଉ ଆସେର ବଂଶରୁ ମିଶାଲ ଓ ତହିଁ ତଳିଭୂମି ଅବଦୋନ୍ ଓ ତହିଁ ତଳିଭୂମି ହିଲକତ୍ ଓ ତହିଁ ତଳିଭୂମି ରାହବ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ନପ୍ତାଲି ବଂଶରୁ ଗାଲିଲି ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦସ୍ ଓ ତହିଁ ତଳିଭୂମି ହମତ୍ ଦୋର୍ ତହିଁ ତଳିଭୂମି କର୍ତ୍ତନ୍ ତହିଁ ତଳିଭୂମି ଏହି 3 ନଗର ଦେଲେ। ଆପଣା ଆପଣା ବଂଶାନୁସାରେ ଗର୍ଷଣୀୟ ଲୋକମାନେ ସର୍ବସୁଦ୍ଧା ତଳିଭୂମି ସମେତ 13 ନଗର ପାଇଲେ। ଏ ଉତ୍ତାରେ ସେମାନେ ମରାରୀ ସନ୍ତାନଗଣର ବଂଶାନୁସାରେ ଅବଶିଷ୍ଟ ଲେବୀୟ ଲୋକମାନଙ୍କୁ ସବ୍ଲୁନ୍ ବଂଶରୁ ଜଗ୍ନିୟାମ୍ ଓ ତହିଁ ତଳିଭୂମି କାର୍ତ୍ତା, ତହିଁ ତଳିଭୂମି ଦିମ୍ନା ଓ ତହିଁ ତଳିଭୂମି ନହଲୋଲ, ତହିଁ ତଳିଭୂମି ଏହି ଚାରି ନଗର ଦେଲେ। ପୁଣି ରୁବେନ୍ ବଂଶରୁ ବେତ୍ସର ଓ ତହିଁ ତଳିଭୂମି ଜହସ୍ ଓ ତହିଁ ତଳିଭୂମି କଦମୋତ, ତହିଁ ତଳିଭୂମି ମେଫାତ ଓ ତହିଁ ତଳିଭୂମି ଏହି ଚାରି ନଗର ଦେଲେ। ଆଉ ଗାଦ ବଂଶରୁ ଗିଲିୟଦ ଅନ୍ତର୍ଗତ ନରହତ୍ୟାକାରୀ ଆଶ୍ରୟ ନଗର ରାମୋତ ଓ ତହିଁ ତଳିଭୂମି ମହାନୈମ ଓ ତହିଁ ତଳିଭୂମି ହିସ୍ବୋନ, ତହିଁ ତଳିଭୂମି ଜାସେର ଓ ତହିଁ ତଳିଭୂମି ସର୍ବସୁଦ୍ଧା ଚାରି ନଗର ଦେଲେ। ଏହି ରୂପେ ଲେବୀୟମାନଙ୍କର ଅବଶିଷ୍ଟ ବଂଶ ଅର୍ଥାତ୍ ମରାଦି ସନ୍ତାନଗଣର ଆପଣ ଆପଣା ବଂଶାନୁସାରେ ଏହିସବୁ ନଗର ହେଲା। ସେମାନଙ୍କ ବାଣ୍ଟରେ ବାର ନଗର ପଡ଼ିଲା। ଇସ୍ରାଏଲ ସନ୍ତାନଗଣର ଅଧିକାର ମଧ୍ୟରେ ସର୍ବସୁଦ୍ଧା ତଳିଭୂମି ସହିତ 48 ନଗର ଲେବୀୟମାନଙ୍କର ହେଲା। ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା। ଏହି ରୂପେ ଏହି ସମସ୍ତ ନଗର ଥିଲା। ସଦାପ୍ରଭୁ ଇସ୍ରାଏଲମାନଙ୍କୁ ଯେ ଯେ ଦେଶ ଦେବାକୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ ସେ ସମସ୍ତ ଦେଶ ସେ ସେମାନଙ୍କୁ ଦେଲେ। ପୁଣି ସେମାନେ ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲେ। ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ। ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇପାରିଲା ନାହିଁ। ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ଯେ ମଙ୍ଗଳର କଥା କହିଥିଲେ ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ, ସବୁ ସଫଳ ହେଲା।